ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର. ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଦୁଇଟି ନିର୍ବାଚନୀ ରାଲିକୁ ସମ୍ବୋଧନ କରିବେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ଘୋଷଣା କରିବ ଦଳୀୟ ଇସ୍ତାହାର. ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରୁ ଆଜି ଆନୁଷ୍ଠାନିକ ଭାବେ ଅବସର ଗ୍ରହଣ କରିବେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼. ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ଏକ ରେଳ ଷ୍ଟେସନରେ ବୋମା ବିସ୍ଫୋରଣରେ 25 ଜଣଙ୍କର ମୃତ୍ୟୁ ଏବଂ ଭାରତ ଦକ୍ଷିଣ ଆଫ୍ରିକା ଚାରିଟିକିଆ ଟି20 କ୍ରିକେଟ୍ ସିରିଜ୍ରେ ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍. ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହୋଇଛି. ଉଭୟ ଏନ୍ଡିଏ ଏବଂ ଇଣ୍ଡି ମେଣ୍ଟ ପକ୍ଷରୁ ଦଳର ଷ୍ଟାର୍ ପ୍ରଚାରକ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକୁ ଜୋରଦାର କରିଛନ୍ତି. ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇଟି ନିର୍ବାଚନୀ ରାଲିକୁ ସମ୍ବୋଧନ କରିବା ସହ ଏକ ରୋଡ୍ ଶୋ'ରେ ଅଂଶଗ୍ରହଣ କରିବେ. ଆମ ପ୍ରତିନିଧିଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ବୋକାରୋର ଚନ୍ଦନକିଆରୀ ନିର୍ବାଚନ ମଣ୍ଡଳୀର ଚାନ୍ଦିପୁର ଫୁଟବଲ ପଡ଼ିଆରେ ଅପରାହ୍ନ ଗୋଟାଏରେ ପ୍ରଧାନମନ୍ତ୍ରୀ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ। ଦ୍ୱିତୀୟ ନିର୍ବାଚନୀ ସଭାରେ ଅପରାହ୍ନ 3:15 ଗର୍ୱାର ଏରୋଡ୍ରମ୍ ପଡ଼ିଆରେ ଯୋଗଦେବେ। ଅପରାହ୍ନ 5:15 ପ୍ରଧାନମନ୍ତ୍ରୀ ରାଞ୍ଚିରେ ଏକ ରୋଡ୍ ଶୋ'ରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସେହିଭଳି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ଇଚାଗଡ଼, ଦମାର ଏବଂ ଖର୍ସୁଆଁର ନିର୍ବାଚନୀ ସଭାରେ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ବିଜେପିର ଝାଡ଼ଖଣ୍ଡ ନିର୍ବାଚନ ସହପ୍ରଭାରୀ ହିମନ୍ତ ବିଶ୍ୱଶର୍ମା ଚତ୍ରା ଏବଂ ଲାଟେହାରଠାରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ। ଅନ୍ୟପକ୍ଷରେ ଜେଏମ୍ଏମ୍ର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଭବନାଥପୁର, ତମାର ଏବଂ ଖିଜ୍ରିରେ ଏକାଧିକ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ସେହିଭଳି ଆର୍ଜେଡିର ବରିଷ୍ଠ ନେତା ତେଜସ୍ୱୀ ଯାଦବ ଚତ୍ରାର ହଣ୍ଟରଗଞ୍ଜଠାରେ ପ୍ରଚାର କାର୍ଯ୍ୟରେ ସାମିଲ ହେବେ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଦଳୀୟ ଇସ୍ତାହାର ଉନ୍ମୋଚନ କରିବେ। ଅନ୍ୟପକ୍ଷରେ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋର ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକୋଲା ଏବଂ ନାନ୍ଦେଡ଼ଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଆଜି ଉତ୍ତର ମହାରାଷ୍ଟ୍ରର ଜାଲଗାଓଁ, ବୁଲଦାନା ଏବଂ ଅମରାବତୀଠାରେ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବେ। ଆମ ମୁମ୍ବାଇ ସମ୍ଭାଦଦାତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ୱାର୍ଦ୍ଧାରେ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ମଧ୍ୟ ନିର୍ବାଚନୀ ରାଲିକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ମାଝି ଲଡ଼କି ବହିନ ଯୋଜନା ରାଜ୍ୟରେ ଜାରି ରହିବ ବୋଲି ପ୍ରତିଶ୍ରତି ଦେଇଛନ୍ତି। ଚନ୍ଦ୍ରପୁରରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ନିର୍ବାଚନୀ ସଭାରେ ମହାୟୁତି ସରକାର କ୍ଷମତାକୁ ଆସିଲେ କୃଷକଙ୍କୁ ସମ୍ପୂର୍ଣ୍ଣ ଋଣ ଛାଡ଼ କରାଯିବ ବୋଲି ପ୍ରତିଶ୍ରତି ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ପୁଣେ ଏବଂ ସାଙ୍ଗଲି ଜିଲ୍ଲାର କେତେକ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଅମରାବତୀର ତିସୁଆଠାରେ ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଏନ୍ସିପି ଏସ୍ପି ମୁଖ୍ୟ ଶରଦ ପାୱାର ଏବଂ ଶିବସେନା ନେତା ଉଦ୍ଧବ ଠାକରେ ନିର୍ବାଚନୀ ସଭାଗୁଡ଼ିକରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରରେ ସାମିଲ ହୋଇଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଆଜି ଆନୁଷ୍ଠାନିକ ଭାବେ ଅବସର ଗ୍ରହଣ କରିବେ। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ଜଷ୍ଟିସ୍ ଚନ୍ଦ୍ରଚୂଡ଼ ପ୍ରଦାନ କରିଥିବା ଐତିହାସିକ ରାୟଗୁଡ଼ିକ ମଧ୍ୟରେ ଅଯୋଧ୍ୟା ଜମି ବିବାଦ, ସହମତିକ୍ରମେ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧମୁକ୍ତ କରିବା ଏବଂ ଅବିବାହିତ ମହିଳାଙ୍କ ପାଇଁ ଗର୍ଭପାତ ଅଧିକାର ଆଦି ରହିଛି। ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ 1275 ଖଣ୍ଡପୀଠରେ ମାମଲାଗୁଡ଼ିକର ଶୁଣାଣି କରିଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ରହିଥିବା କର୍ତ୍ତାରପୁର ସାହିବ କରିଡରକୁ ଗତକାଲି 5 ପୂରଣ ହୋଇଛି। ପାକିସ୍ତାନର ନରୱଲ ଜିଲ୍ଲାର ଗୁରୁଦ୍ୱାର ଶ୍ରୀ କର୍ତ୍ତାରପୁର ସାହିବକୁ ଏହି କରିଡର ସଂଯୋଗ ସ୍ଥାପନ କରିଥାଏ। ସେଠାରେ ପ୍ରଥମ ଶିଖ ଗୁରୁ ଗୁରୁ ନାନକ ଦେବଜୀ ତାଙ୍କ ଜୀବନର ଶେଷ 18 ବିତାଇଥିଲେ। 2019 ନଭେମ୍ବର 9 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ଗୁରୁ ନାନକ ଦେବଜୀଙ୍କ 550ତମ ପ୍ରକାଶ ପର୍ବ ଅବସରରେ ଗୁରୁଦାସପୁରର ଡେର ବାବା ନାନକଠାରେ ଏହି କରିଡରର ଉଦ୍ଘାଟନ କରିଥିଲେ। ଗତ 5 ମଧ୍ୟରେ ଲକ୍ଷାଧିକ ଶ୍ରଦ୍ଧାଳୁ ଏହି କରିଡର ମାଧ୍ୟମରେ ପାକିସ୍ତାନରେ କର୍ତ୍ତାରପୁର ସାହିବକୁ ଯାଇଥିଲେ। ଶ୍ରଦ୍ଧାଳୁଙ୍କର ଅନୁରୋଧକୁ ଦୃଷ୍ଟିରେ ରଖି ଏହି କରିଡର ପାଇଁ ଦୁଇ ଦେଶ ମଧ୍ୟରେ ଗତ ଅକ୍ଟୋବର ମାସରେ ଚୁକ୍ତି ପୁନଃ ସ୍ୱାକ୍ଷରିତ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ଅନ୍ତର୍ଗତ ଏକ ରେଳ ଷ୍ଟେସନରେ ଗତକାଲି ବୋମା ବିସ୍ଫୋରଣରେ 25 ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ 50 ଜଣ ଆହତ ହୋଇଛନ୍ତି। କ୍ୱେଟା ଷ୍ଟେସନରୁ ଏକ ଯାତ୍ରୀବାହୀ ଟ୍ରେନ୍ ପେଶୱାର ଅଭିମୁଖେ ବାହାରୁଥିବା ବେଳେ ଷ୍ଟେସନରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ବେଲୁଚିସ୍ତାନ ଲିବରେସନ ଆର୍ମି ବିଏଲ୍ଏ ନିଜକୁ ଦାୟୀ କରିଛି। ପ୍ରଶିକ୍ଷଣ ପାଠ୍ୟକ୍ରମ ଶେଷ କରି କ୍ୱେଟାରୁ ଫେରୁଥିବା ପାକିସ୍ତାନୀ ସାମରିକ ୟୁନିଟ୍କୁ ଲକ୍ଷ୍ୟ କରି ଏହି ବିସ୍ଫୋରଣ କରାଯାଇଛି ବୋଲି ବିଏଲ୍ଏ କହିଛି। ମୃତକଙ୍କ ମଧ୍ୟରେ 14 ଜଣ ଯବାନ ଥିବା ପୁଲିସ୍ ସୂଚନା ଦେଇଛି। ସୂଚନାଯୋଗ୍ୟ, ସ୍ଥାନୀୟ ସମ୍ବଳ ଉପରେ ସ୍ୱାଧୀନତା ଏବଂ ନିୟନ୍ତ୍ରଣ ଦାବିରେ ବେଲୁଚିସ୍ତାନ ପ୍ରଦେଶରେ ଏଭଳି ହିଂସାତ୍ମକ କାର୍ଯ୍ୟକଳାପ ଜାରି ରହିଛି। ପଶ୍ଚିମ ଏସିଆ ଶାନ୍ତି ଆଲୋଚନା ଲକ୍ଷ୍ୟରେ ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ମଧ୍ୟସ୍ଥତା କାର୍ଯ୍ୟକୁ କାତାର ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛି। ଦୁଇ ପକ୍ଷ ମଧ୍ୟରେ ଶାନ୍ତି ଆଲୋଚନା ଆଗକୁ ବଢ଼ିପାରୁ ନାହିଁ ବୋଲି କାତାର କହିଛି। ଦୋହାରେ ହମାସର ରାଜନୈତିକ କାର୍ଯ୍ୟାଳୟ ରହିଥିବା ବେଳେ ଦୁଇ ପକ୍ଷ ମଧ୍ୟରେ ଉପସାଗରୀୟ ରାଷ୍ଟ୍ର ଏବଂ ଇଜିପ୍ଟ ମଧ୍ୟସ୍ଥତା କରୁଛି ବୋଲି କାତାର ସୂଚନା ଦେଇଛି। ଅନ୍ୟପକ୍ଷରେ ଗାଜାରେ ଚାଲିଥିବା ସଂଘର୍ଷର ଅନ୍ତ ଘଟାଇବା ଲାଗି ପାଲେଷ୍ଟାଇନ୍ ସଂଗଠନର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଆମେରିକାର ବରିଷ୍ଠ ଅଧିକାରୀ କାତାରରେ ହମାସ ପ୍ରତିନିଧିଙ୍କ ଉପସ୍ଥିତିକୁ ଗ୍ରହଣ କରାଯିବ ନାହିଁ ବୋଲି ଘୋଷଣା କରିଛନ୍ତି। ଏହିସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି କାତାର ମଧ୍ୟସ୍ଥତା କାର୍ଯ୍ୟକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିବା ଘୋଷଣା କରିଛି। କାତାରର ଏହି ନିଷ୍ପତ୍ତି ପଶ୍ଚିମ ଏସିଆରେ ଶାନ୍ତି ପ୍ରୟାସକୁ ପ୍ରଭାବିତ କରିପାରେ। କାନାଡ଼ା ଷ୍ଟୁଡେଣ୍ଟସ୍ ଡାଇରେକ୍ଟ ଷ୍ଟ୍ରିମ୍ SDS ଭିସା କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ଘୋଷଣା କରିଛି। କାନାଡ଼ାରେ ଅଧ୍ୟୟନ ପାଇଁ ଅନୁମତି ଲୋଡ଼ୁଥିବା ଆନ୍ତର୍ଜାତିକ ଛାତ୍ରଛାତ୍ରୀଙ୍କ ପାଇଁ ଏହା ହେଉଛି ଏକ ପ୍ରମୁଖ ମାର୍ଗ। ଏହାର ସୁଦୂରପ୍ରସାରୀ ପ୍ରଭାବ ଭାରତୀୟ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିବାର ଆଶଙ୍କା ଦେଖାଦେଇଛି। ଆବାସ ଅଭାବ ଏବଂ ସମ୍ବଳ ଚାପକୁ ଦୂର କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କାନାଡ଼ା ସରକାର ସୂଚନା ଦେଇଛନ୍ତି। 2018 ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। 14 ଦେଶର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ଅଧୀନରେ ସୁବିଧା ପାଉଥିଲେ। ସେହି ଦେଶଗୁଡ଼ିକ ମଧ୍ୟରେ ଭାରତ, ବ୍ରାଜିଲ, ଚୀନ, କଲମ୍ବିଆ, କୋଷ୍ଟାରିକା, ମରକୋ, ପାକିସ୍ତାନ, ପେରୁ, ଫିଲିପାଇନ୍ସ ଏବଂ ଭିଏତନାମ ରହିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ଶୀଘ୍ର ଆବେଦନ ପ୍ରକ୍ରିୟା ସହ କାନାଡ଼ାର ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ପାଇଁ ପ୍ରବେଶ ସମ୍ଭବ ହୋଇପାରୁଥିଲା। ତେବେ କାନାଡ଼ା ସରକାର ଏକ ବିବୃତ୍ତିରେ କହିଛନ୍ତି, କାର୍ଯ୍ୟକ୍ରମର ସଚ୍ଚୋଟତାକୁ ସୁଦୃଢ଼ କରିବା ସହ ସବୁ ଛାତ୍ରଛାତ୍ରୀଙ୍କୁ ଆବେଦନ ପ୍ରକ୍ରିୟାରେ ସମାନ ଏବଂ ନିରପେକ୍ଷ ସୁବିଧା ଦେବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି। ଭାରତ ଦକ୍ଷିଣ ଆଫ୍ରିକା ଚାରିଟିକିଆ T20 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ଗାଭାହାର ସେଣ୍ଟ ଜର୍ଜ ପାର୍କ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଭାରତୀୟ ସମୟ ରାତି 8:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗତ ଶୁକ୍ରବାର ପ୍ରଥମ ମ୍ୟାଚ୍କୁ ଜିତି ଭାରତ ସିରିଜ୍ରେ 1-0 ଆଗୁଆ ରହିଛି। ଭାରତ ଦକ୍ଷିଣ ଆଫ୍ରିକାକୁ 61 ରନ୍ରେ ପରାସ୍ତ କରିଥିଲା। ସିରିଜ୍ର ତୃତୀୟ ମ୍ୟାଚ୍ ଆସନ୍ତା ବୁଧବାର ଦିନ ସେଞ୍ଚୁରିଆନ୍ ଏବଂ ଚତୁର୍ଥ ମ୍ୟାଚ୍ ଶୁକ୍ରବାର ଜୋହାନ୍ସବର୍ଗଠାରେ ଖେଳାଯିବ। ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ୱ ନେଉଥିବା ବେଳେ ଆଇଡେନ୍ ମାକ୍ରମ୍ ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ଅଛନ୍ତି। ମହିଳା ଏସିଆନ୍ ହକି ଚାମ୍ପିୟନ୍ସିପ୍ ଟ୍ରଫି 2024 ଆସନ୍ତାକାଲିଠାରୁ ବିହାରର ରାଜଗିରିଠାରେ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା 20 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ 6 ଦେଶ ଅଂଶଗ୍ରହଣ କରୁଛନ୍ତି। ଅନ୍ୟ ଦେଶଗୁଡ଼ିକ ହେଉଛି ଚୀନ, ଜାପାନ, ମାଲେସିଆ, ଥାଇଲାଣ୍ଡ ଏବଂ କୋରିଆ। ରାଜଗିରିର ନୂତନ ଭାବେ ନିର୍ମିତ ହକି ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ। ଉଦ୍ଘାଟନୀ ମ୍ୟାଚ୍ ଆସନ୍ତାକାଲି ଅପରାହ୍ନ 12:15 ଜାପାନ ଏବଂ କୋରିଆ ମଧ୍ୟରେ ଖେଳାଯିବ। ଏସିଆନ୍ ହକି ଫେଡେରେସନ୍ ଏବଂ ହକି ଇଣ୍ଡିଆ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ଗୁଡ଼ିକ ଶୀଘ୍ର ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି। ରାତିରେ ଫ୍ଲଡ୍ ଲାଇଟ୍ରେ ପୋକଙ୍କ ଯୋଗୁଁ ମ୍ୟାଚ୍ ଖେଳାଯିବାର ଅସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଆୟୋଜକ ସୂଚନା ଦେଇଛନ୍ତି। ଇଟାଲୀର ଲିଗ୍ନାନୋ ସାବିଆଡୋରାଠାରେ ଅନୁଷ୍ଠିତ 15 କମ୍ ବାଳିକା ୱାର୍ଲଡ୍ ଟେବୁଲ୍ ଟେନିସ୍ ଯୁବ ପ୍ରତିଯୋଗିତାରେ ଭାରତର ସିଣ୍ଡ୍ରେଲା ଦାସ ଟାଇଟଲ୍ ହାସଲ କରିଛନ୍ତି। ଏକକ ବର୍ଗରେ ଫାଇନାଲ୍ ମ୍ୟାଚ୍ରେ ସିଣ୍ଡ୍ରେଲା ଭାରତର ଅନ୍ୟତମ ପ୍ରତିଯୋଗୀ ଦିବ୍ୟାଂଶୀ ଭୌମିକଙ୍କୁ ପରାସ୍ତ କରି ଏହି ସଫଳତା ପାଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି 2 ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିବେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ଘୋଷଣା କରିବ ଦଳୀୟ ଇସ୍ତାହାର। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରୁ ଆଜି ଆନୁଷ୍ଠାନିକ ଭାବେ ଅବସର ଗ୍ରହଣ କରିବେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼। ଏବଂ ଭାରତ ଦକ୍ଷିଣ ଆଫ୍ରିକା ଚାରିଟିକିଆ T20 କ୍ରିକେଟ୍ ସିରିଜ୍ରେ ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।